ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପ୍ରସଙ୍ଗ ବିଚାରାଧୀନ ରହିଛି, ବିଧାନସଭାରେ କହିଲେ ମୁଖ୍ୟମନ୍ତ୍ରୀ। ଗୃହରେ ସୁଭଦ୍ରା ଯୋଜନା ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା, ଏହି ଯୋଜନା ନେଇ ଗ୍ରାମାଞ୍ଚଳ ମହିଳାଙ୍କ ମଧ୍ୟରେ ପ୍ରକାଶ ପାଉଛି ଆଗ୍ରହ, ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ। ଏକ ପେଡ୍ ମା କେ ନାମ ଅଭିଯାନରେ ଦେଶବ୍ୟାପୀ ଏପର୍ଯ୍ୟନ୍ତ ହୋଇଛି 52 କୋଟି ଚାରା ରୋପଣ, ଏବଂ ରାଜ୍ୟରେ ବାର୍ଡ ଫ୍ଲୁ ନିୟନ୍ତ୍ରଣ ଓ ନିରାକରଣ ଲକ୍ଷ୍ୟରେ ସ୍ଥିତି ଯାଞ୍ଚ ପାଇଁ ଆସନ୍ତାକାଲିଠାରୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିବେ କେନ୍ଦ୍ରୀୟ ଦଳ। ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପ୍ରସଙ୍ଗ ସରକାରଙ୍କ ସକ୍ରିୟ ବିଚାରାଧୀନ ରହିଛି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ବିଧାନସଭାରେ ଆଜି ଏହି ପ୍ରସଙ୍ଗରେ ବିବୃତ୍ତି ରଖି ମୁଖ୍ୟମନ୍ତ୍ରୀ କହିଛନ୍ତି, ଲୋକଙ୍କୁ ତ୍ୱରିତ ନ୍ୟାୟ ପ୍ରଦାନ ଏବଂ ସମାଜର ତୃଣମୂଳ ସ୍ତରରେ ନ୍ୟାୟର ସୁଫଳ ପହଞ୍ଚାଇବାକୁ ସରକାର ପ୍ରତିଶ୍ରତିବଦ୍ଧ। ତେବେ ଗତକାଲି ଏ ସଂକ୍ରାନ୍ତରେ ଗୃହରେ ଦିଆଯାଇଥିବା ଉତ୍ତର ସୁପ୍ରିମକୋର୍ଟଙ୍କ ଟିପ୍ପଣୀ ଆଧାରରେ ଉପସ୍ଥାପନ କରାଯାଇଥିଲା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସୁଭଦ୍ରା ଯୋଜନାକୁ ନେଇ କାହା ମନରେ ଦ୍ୱନ୍ଦ୍ୱ ନାହିଁ। ଏହି ଯୋଜନାରେ ସାମିଲ ହେବା ପାଇଁ ଗ୍ରାମାଞ୍ଚଳର ମହିଳାଙ୍କ ମଧ୍ୟରେ ଆଗ୍ରହ ପ୍ରକାଶ ପାଉଛି ବୋଲି ମହିଳା ଓ ଶିଶୁ ବିକାଶ ତଥା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ବିଧାନସଭାରେ ଆଜି ଏ ସଂକ୍ରାନ୍ତ ମୁଲତବୀ ପ୍ରସ୍ତାବ ଆଲୋଚନାର ଉତ୍ତରରେ ସେ କହିଛନ୍ତି, ଏହି ଯୋଜନାର ଦୁରୁପଯୋଗ ହେବାର ପ୍ରଶ୍ନ ଉଠୁନାହିଁ। ଯୋଗ୍ୟ ବିବେଚିତ ପରିବାରର ସମସ୍ତ ମହିଳାଙ୍କୁ ଏହି ଯୋଜନାରେ ସାମିଲ କରାଯିବ ବୋଲି ସେ ସ୍ୱଷ୍ଟ କରିଛନ୍ତି। ତେବେ ମନ୍ତ୍ରୀଙ୍କ ଉତ୍ତରରେ ଅସନ୍ତୋଷ ପ୍ରକାଶ କରି ବିରୋଧୀ ବିଜେଡି ଏବଂ କଂଗ୍ରେସ ସଦସ୍ୟମାନେ କକ୍ଷତ୍ୟାଗ କରିଥିଲେ। ରାଜ୍ୟରେ ପେସା ଆଇନ ଲାଗୁ କରିବାକୁ ସରକାର ପଦକ୍ଷେପ ନେଇଛନ୍ତି। ବିଧାନସଭାରେ ଆଜି ଏ ସଂକ୍ରାନ୍ତ ଏକ ପ୍ରଶ୍ନର ଉତ୍ତର ଦେଇ ପଞ୍ଚାୟତରାଜ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବିନାରାୟଣ ନାୟକ କହିଛନ୍ତି, ପେସା ଆଇନ ବଳରେ ସରପଞ୍ଚ ଅଧିକ କ୍ଷମତା ପ୍ରାପ୍ତ ହେବେ। ତ୍ରିସ୍ତରୀୟ ପଞ୍ଚାୟତରାଜ ବ୍ୟବସ୍ଥାରେ ସରପଞ୍ଚଙ୍କୁ 22ଟି କ୍ଷମତା ଦିଆଯାଇଛି। କୌଣସି କ୍ଷମତା ସେମାନଙ୍କ ନିକଟରୁ କାଢ଼ି ନିଆଯାଇ ନାହିଁ ବୋଲି ମନ୍ତ୍ରୀ ଶ୍ରୀ ନାୟକ ସ୍ୱଷ୍ଟ କରିଛନ୍ତି। ସେ କହିଛନ୍ତି, ପୂର୍ବରୁ ଗ୍ରାମସଭା ଏବଂ ପଲ୍ଲୀସଭାକୁ ନ୍ୟାଯ୍ୟ ମାନ୍ୟତା ପ୍ରଦାନ କରାଯାଇ ନାହିଁ, ତେବେ ଆଗାମୀ ଦିନରେ ପ୍ରତ୍ୟେକ ପ୍ରକଳ୍ପ ଗ୍ରାମସଭାର ଅନୁମୋଦନ ଦ୍ୱାରା ହିଁ କାର୍ଯ୍ୟକାରୀ କରାଯିବ। ଦାଦନ ଶ୍ରମିକ ସମସ୍ୟାକୁ ରୋକିବା ଲାଗି ସରକାର ଏକ କାର୍ଯ୍ୟଖସଡ଼ା ପ୍ରସ୍ତୁତ କରୁଛନ୍ତି ବୋଲି ସେ ଗୃହରେ ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ କେନ୍ଦ୍ର ଗ୍ରାମୀଣ ଉନ୍ନୟନ ମନ୍ତ୍ରଣାଳୟର ଅନୁମୋଦନ ପରେ ଗୃହ ବଣ୍ଟନ କରାଯିବ ବୋଲି ପଞ୍ଚାୟତରାଜ ମନ୍ତ୍ରୀ ରବିନାରାୟଣ ନାୟକ କହିଛନ୍ତି। ବିଧାନସଭାରେ ଆଜି ଏ ସଂକ୍ରାନ୍ତ ଏକ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, ମନ୍ତ୍ରଣାଳୟର ଅନୁମୋଦନ ପରେ ମାର୍ଗଦର୍ଶିକା ଆଧାରରେ ଯୋଗ୍ୟ ପରିବାରଙ୍କୁ ଆବାସ ବଣ୍ଟନ କରାଯିବ। ଏବେ 1,26,542 ଜଣ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା ଅଧୀନରେ ଆବାସ ପାଇଁ ଆବେଦନ କରିଛନ୍ତି। ଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ ପାଇଁ ସର୍ଭେ କାର୍ଯ୍ୟ ଆରମ୍ଭ କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଗ୍ରାମୀଣ ଉନ୍ନୟନ ମନ୍ତ୍ରଣାଳୟକୁ ଅନୁରୋଧ କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ନାୟକ ସୂଚନା ଦେଇଛନ୍ତି। ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନା ଅଧୀନରେ ବାକି ପଡ଼ିଥିବା ପ୍ରକଳ୍ପଗୁଡ଼ିକ ପୁଣିଥରେ ଆରମ୍ଭ କରାଯିବ ବୋଲି ପଞ୍ଚାୟତରାଜ ମନ୍ତ୍ରୀ ରବିନାରାୟଣ ନାୟକ କହିଛନ୍ତି। ବିଧାନସଭାର ପ୍ରଶ୍ନକାଳରେ ଆଜି ଏହି ପ୍ରସଙ୍ଗରେ ଉତ୍ତର ରଖି ସେ କହିଛନ୍ତି, ଏହି ଯୋଜନାରେ 3,457 କୋଟି ଟଙ୍କାର ବ୍ୟୟବରାଦ ହୋଇଥିଲା, ତେବେ ଏପର୍ଯ୍ୟନ୍ତ ମାତ୍ର 30-40% କାମ ହୋଇଛି। ବ୍ଲକ ଏବଂ ପଞ୍ଚାୟତ ସ୍ତରରେ ହୋଇଥିବା କାର୍ଯ୍ୟଗୁଡ଼ିକର ତଥ୍ୟ ଦାଖଲ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ତଥ୍ୟ ହାସଲ ପରେ ହୋଇଥିବା କାମର ଅର୍ଥ ପ୍ରଦାନ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ନାୟକ କହିଛନ୍ତି। ରାଜ୍ୟର ବିଭିନ୍ନ ବନଖଣ୍ଡରେ ଚଳିତ ବର୍ଷ ବନ୍ୟଜନ୍ତୁଙ୍କ ଆକ୍ରମଣରେ 68 ଜଣଙ୍କର ମୃତ୍ୟୁ ହୋଇଛି। ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ବିଧାନସଭାରେ ଆଜି ଏହି ସୂଚନା ଦେଇ କହିଛନ୍ତି, 1,087 ବାସଗୃହ ନଷ୍ଟ ହେବା ସହ 2,315 ଏକରରୁ ଅଧିକ ଜମିରେ ଫସଲ ହାନି ହୋଇଛି। କ୍ଷୟକ୍ଷତି ବାବଦରେ ସରକାର 4,19,95,000 ଟଙ୍କା ପ୍ରଦାନ କରିଛନ୍ତି। ତେବେ ଜଙ୍ଗଲ ନିକଟବର୍ତ୍ତୀ ଜନବସତିଗୁଡ଼ିକୁ ହାତୀ ଏବଂ ଅନ୍ୟାନ୍ୟ ବନ୍ୟଜନ୍ତୁଙ୍କ ଉପଦ୍ରବରୁ ରକ୍ଷା କରିବା ଲାଗି ସରକାର କୃତ୍ରିମ ବୁଦ୍ଧିମତାର ସହାୟତା ନେଉଛନ୍ତି ବୋଲି ସେ କହିଛନ୍ତି। ଚନ୍ଦକା ବନଖଣ୍ଡର ଭରତପୁର, ଢେଙ୍କାନାଳର ହିନ୍ଦୋଳ ଏବଂ ଅନୁଗୁଳର ବନ୍ତଳାଠାରେ ଇ ସର୍ଭେଲାନ୍ସ ପାଇଁ ସରକାର ପଦକ୍ଷେପ ନେଉଛନ୍ତି ବୋଲି ସେ ଗୃହରେ ସୂଚନା ଦେଇଛନ୍ତି। ରାଜ୍ୟରେ ଆଜିଠାରୁ ବିଜେପିର ସଦସ୍ୟତା ଅଭିଯାନ ଆରମ୍ଭ ହେଉଛି। ଏହି ଅଭିଯାନରେ ନୂତନ ସଭ୍ୟ ସଂଗ୍ରହ ସହିତ ସଦସ୍ୟମାନଙ୍କର ମଧ୍ୟ ପୁନଃ ନବୀକରଣ କାର୍ଯ୍ୟର ବ୍ୟବସ୍ଥା କରାଯାଇଛି ବୋଲି ଦଳୀୟ ସୂତ୍ରରୁ ଜଣାପଡ଼ିଛି। ରାଜ୍ୟରେ ଦଳର ପ୍ରାୟ 42 ଲକ୍ଷ ସଦସ୍ୟ ରହିଛନ୍ତି। 2ଟି ପର୍ଯ୍ୟାୟରେ ଚାଲିବାକୁ ଥିବା ଏହି ଅଭିଯାନର ପ୍ରଥମ ପର୍ଯ୍ୟାୟ ଚଳିତ ମାସ 25 ତାରିଖ ପର୍ଯ୍ୟନ୍ତ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ଅକ୍ଟୋବର 2-15 ତାରିଖ ମଧ୍ୟରେ ସଦସ୍ୟତା ଅଭିଯାନ ଚାଲିବ ବୋଲି ଦଳର ରାଜ୍ୟଶାଖା ସଭାପତି ମନମୋହନ ସାମଲ କହିଛନ୍ତି। ଆକାଶବାଣୀ କଟକ କେନ୍ଦ୍ରରୁ। ଏକ ପେଡ଼ ମା' କେ ନାମ ଅଭିଯାନ ଅଧୀନରେ ଦେଶବ୍ୟାପୀ ଏପର୍ଯ୍ୟନ୍ତ 52 କୋଟି ଚାରା ରୋପଣ କରାଯାଇଛି ବୋଲି କେନ୍ଦ୍ର ଜଙ୍ଗଲ ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦର ଯାଦବ ସାମାଜିକ ଗଣମାଧ୍ୟମରେ ଉଲ୍ଲେଖ କରିଛନ୍ତି। ସୂଚନା ଅନୁସାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱ ପରିବେଶ ଦିବସ ଅବସରରେ ଗତ ଜୁନ୍ ମାସ 5 ତାରିଖରେ ଏକ ପେଡ଼ ମା' କେ ନାମ ଅଭିଯାନର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ପ୍ରକୃତିର ସୁରକ୍ଷା ଏବଂ ନିରନ୍ତର ବିକାଶ ପାଇଁ ଚାରା ରୋପଣ କରିବାକୁ ଆହ୍ୱାନ ଦେଇଥିଲେ। ରାଜ୍ୟରେ ବାର୍ଡ ଫ୍ଲୁ ନିୟନ୍ତ୍ରଣ ଏବଂ ନିରାକରଣ ଲାଗି ସବୁ ପ୍ରକାର ସହାୟତା ପ୍ରଦାନ କରିବାକୁ କେନ୍ଦ୍ର ପଶୁପାଳନ ଓ ଦୁଗ୍ଧ ବିଭାଗ ପ୍ରତିଶ୍ରତି ଦେଇଛି। ବିଭାଗୀୟ ସଚିବ ଅଳକା ଉପାଧ୍ୟାୟ କହିଛନ୍ତି ଆସନ୍ତାକାଲିଠାରୁ 2 ଦିନ ପାଇଁ ଏକ କେନ୍ଦ୍ରୀୟ ଦଳ ସ୍ଥିତି ଯାଞ୍ଚ ପାଇଁ ଓଡ଼ିଶା ଗସ୍ତରେ ଆସିବେ। ପୁରୀ ଜିଲ୍ଲାର ପିପିଲି, ସତ୍ୟବାଦୀ, ନିମାପଡ଼ା ଏବଂ ଡେଲାଙ୍ଗ ବ୍ଲକର 4ଟି ଗ୍ରାମରେ ବାର୍ଡ ଫ୍ଲୁ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ସେହିସବୁ ଅଞ୍ଚଳରେ କୁକୁଡ଼ାମରା ଅଭିଯାନ ଜାରି ରହିଛି। ଗତକାଲି 10,000 କୁକୁଡ଼ାଙ୍କୁ ମାରି ପୋତି ଦିଆଯାଇଛି। ଏହାକୁ ମିଶାଇ ଗତକାଲି ସୁଦ୍ଧା 35,329 କୁକୁଡ଼ା ମରାଯିବା ସହ ଅଣ୍ଡା ଏବଂ କୁକୁଡ଼ା ଦାନାକୁ ନଷ୍ଟ କରାଯାଇଛି। କୁକୁଡ଼ା ମାରିବା ଏବଂ ଫାର୍ମ ବିଶୋଧନ କାର୍ଯ୍ୟରେ 51ଟି ତ୍ୱରିତ କାର୍ଯ୍ୟାନୁଷ୍ଠାନ ଦଳ ନିୟୋଜିତ ହୋଇଛନ୍ତି। ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ସାଂସ୍କୃତିକ ସମାରୋହ ନିନାଦ ଆସନ୍ତା 5 ତାରିଖରେ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଏହି ସମାରୋହକୁ ଉଦ୍ଘାଟନ କରିବେ। ରାଜ୍ୟସ୍ତରୀୟ ଚୟନ ପ୍ରକ୍ରିୟା ମାଧ୍ୟମରେ ମନୋନୀତ ହୋଇଥିବା କଳାକାର ଏହି ସମାରୋହରେ ସଙ୍ଗୀତ ପରିବେଷଣ କରିବେ। କୃତି କଳାକାରଙ୍କୁ ଏହି ଅବସରରେ ସମ୍ଭର୍ଦ୍ଧିତ କରାଯିବାର କାର୍ଯ୍ୟସୂଚୀ ରହିଛି। ଓଡ଼ିଶା ରାଜ୍ୟ ଖାଦ୍ୟ ନିଗମ ଅଧ୍ୟକ୍ଷ ଅବନୀକାନ୍ତ ସାହୁ 2 ଦିନିଆ ବଲାଙ୍ଗୀର ଗସ୍ତରେ ଯାଇ ବିଭିନ୍ନ ବ୍ଲକ ଅଞ୍ଚଳରେ କ୍ଷେତ୍ର ପରିଦର୍ଶନ କରିଛନ୍ତି। ସେଠାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନାର ସ୍ଥିତି ନେଇ ସମୀକ୍ଷା କରିବା ସହ ସ୍ଥାନୀୟ ହିତାଧିକାରୀଙ୍କ ସହ ଆଲୋଚନା କରିଥିଲେ। ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ ତାଙ୍କ ସହ ଏହି ଗସ୍ତରେ ଯାଇଥିଲେ। ପୁରୀ ଶ୍ରୀମନ୍ଦିରରେ ଆଜି ସପ୍ତପୁରୀ ଅମାବାସ୍ୟା ନୀତି ଅନୁଷ୍ଠିତ ହେଉଛି। ଭାଦ୍ରବ ମାସର ଅମାବାସ୍ୟାକୁ ସପ୍ତପୁରୀ ଅମାବାସ୍ୟା ଭାବେ ପାଳନ କରାଯାଇଥାଏ। ଶ୍ରୀଜଗନ୍ନାଥଙ୍କଠାରେ ସପ୍ତପୁରୀ ଭୋଗ ଲାଗି ହୋଇଛି। ଏହି ଭୋଗକୁ ମା' ଦକ୍ଷିଣକାଳୀ ମହାପ୍ରଭୁଙ୍କ ନିମନ୍ତେ ପ୍ରସ୍ତୁତ କରିଥାନ୍ତି ବୋଲି ବିଶ୍ୱାସ ରହିଛି। ଅବକାଶ ନୀତି ପରେ ଠାକୁରଙ୍କୁ ସ୍ୱତନ୍ତ୍ର ବେଶ କରାଯାଇ ସପ୍ତପୁରୀ ଅମାବାସ୍ୟା ନୀତିକାନ୍ତି ଅନୁଷ୍ଠିତ ହୋଇଛି। ସନ୍ଧ୍ୟାଧୂପ ପରେ ଶ୍ରୀଜୀଉଙ୍କର ବସ୍ତ୍ରହରଣ ପ୍ରସ୍ତାବ ସହ ବିଜେ ପ୍ରତିମା ଶ୍ରୀନାରାୟଣ ସାଗର ବିଜେ କରିବେ। ରେଡ୍କ୍ରସର ନବରଙ୍ଗପୁର ଜିଲ୍ଲା ଶାଖା ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଡକ୍ଟର ଶୁଭଙ୍କର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ରେଡ୍କ୍ରସର ଆଗାମୀ କାର୍ଯ୍ୟକ୍ରମ ନେଇ ଆଲୋଚନା ହୋଇଛି। ଗତ ଆର୍ଥିକ ବର୍ଷରେ ରେଡ୍କ୍ରସ ପାଣ୍ଠି ଉପଯୋଗ ସଂକ୍ରାନ୍ତ ତଥ୍ୟ ଅତିରିକ୍ତ ଜିଲ୍ଲାପାଳ ବୈଠକରେ ଉପସ୍ଥାପନ କରିଥିଲେ। ବଲାଙ୍ଗୀର ଜିଲ୍ଲା ମୁରିପାହାଲ ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟ ଆନୁକୂଲ୍ୟରେ ଚାଲିଥିବା ସ୍ୱତନ୍ତ୍ର ଜାତୀୟ ସେବା ଶିବିର ଆଜି ଉଦ୍ଯାପିତ ହୋଇଛି। ସପ୍ତାହବ୍ୟାପୀ ଅନୁଷ୍ଠିତ ଏହି ଶିବିର ଅବସରରେ ମହାବିଦ୍ୟାଳୟ ପରିସର ଏବଂ ଘୁଷୁରାମୁଣ୍ଡା ଗ୍ରାମରେ ଚାରାରୋପଣ ସହ ଅନ୍ୟାନ୍ୟ ଜନସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷ ପ୍ରତିପାଦନ କରିଥିବା ସ୍ୱେଚ୍ଛାସେବୀଙ୍କୁ ଏହି ଅବସରରେ ସମ୍ଭର୍ଦ୍ଧିତ କରାଯାଇଛି। ନୟାଗଡ଼ ଜିଲ୍ଲାରେ ଭୋଟର ତାଲିକା ସଂଶୋଧନ ନେଇ ଏକ ସମୀକ୍ଷା ବୈଠକ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ବର୍ତ୍ତମାନ ଘରକୁ ଘର ବୁଲି ଏଥିପାଇଁ ତଥ୍ୟ ସଂଗ୍ରହ କରାଯାଉଛି ବୋଲି ବୈଠକରେ ଜିଲ୍ଲାପାଳ ସୂଚନା ଦେଇଥିଲେ। ବିଭିନ୍ନ ରାଜନୈତିକ ଦଳ ଏବଂ ସ୍ୱେଚ୍ଛାସେବୀ ସଂଗଠନ ଏଥିପାଇଁ ବୁଥ୍ସ୍ତରୀୟ ଅଧିକାରୀଙ୍କୁ ସହଯୋଗ ପ୍ରଦାନ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି। ଭୋଟର ତାଲିକା ସଂଶୋଧନ ପାଇଁ ଆସନ୍ତା ନଭେମ୍ବର ମାସ 2, 10, 16 ଏବଂ 24 ତାରିଖରେ 4ଟି ସ୍ୱତନ୍ତ୍ର ଜନସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି। ପାଣିପାଗ ବଙ୍ଗୋପସାଗରରେ ଆସନ୍ତା ଗୁରୁବାର ଦିନ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଅଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଏହାର ପ୍ରଭାବରେ ଦକ୍ଷିଣ ଉପକୂଳ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ବର୍ଷାର ପରିମାଣ ବୃଦ୍ଧି ପାଇବ। କୋହଲା ପବନ ଏବଂ ବଜ୍ରପାତ ନେଇ ଆସନ୍ତା 24 ଘଣ୍ଟା ପାଇଁ 14ଟି ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଗତ 24 ଘଣ୍ଟା ମଧ୍ୟରେ କେନ୍ଦୁଝର ଜିଲ୍ଲାର ହାଟଡିହିଠାରେ ସର୍ବାଧିକ 70.1 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ମୁଖ୍ୟ ସମ୍ଭାଦଗୁଡ଼ିକ ପୁଣିଥରେ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପ୍ରସଙ୍ଗ ବିଚାରାଧୀନ ରହିଛି, ବିଧାନସଭାରେ କହିଲେ ମୁଖ୍ୟମନ୍ତ୍ରୀ। ଗୃହରେ ସୁଭଦ୍ରା ଯୋଜନା ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା, ଏହି ଯୋଜନା ନେଇ ଗ୍ରାମାଞ୍ଚଳ ମହିଳାଙ୍କ ମଧ୍ୟରେ ପ୍ରକାଶ ପାଉଛି ଆଗ୍ରହ, ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ। ଏକ ପେଡ୍ ମା' କେ ନାମ ଅଭିଯାନରେ ଦେଶବ୍ୟାପୀ ଏପର୍ଯ୍ୟନ୍ତ ହୋଇଛି 52 କୋଟି ଚାରାରୋପଣ ଏବଂ ରାଜ୍ୟରେ ବାର୍ଡ ଫ୍ଲୁ ନିୟନ୍ତ୍ରଣ ଓ ନିରାକରଣ ଲକ୍ଷ୍ୟରେ ସ୍ଥିତି ଯାଞ୍ଚ ପାଇଁ ଆସନ୍ତାକାଲିଠାରୁ 2 ଦିନିଆ ଓଡ଼ିଶା ଗସ୍ତରେ ଆସିବେ କେନ୍ଦ୍ରୀୟ ଦଳ। ଆଞ୍ଚଳିକ ସମ୍ଭାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ଭାଦ ଶୁଣିପାରିବେ ସନ୍ଧ୍ୟା 6:45।